প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ଆପଣଙ୍କୁ ଆଜିର ଅଧିବେଶନକୁ ସ୍ୱାଗତ ଜଣାଏ। ଆଜି ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦେହଧାରଣ ବିଷୟରେ ସଂକ୍ଷେପରେ ଆଲୋଚନା କରିବା। ନୂତନ ନିୟମର ସବୁ ଲେଖକ ଦେହଧାରଣର ସତ୍ୟତା ପକ୍ଷରେ ସାକ୍ଷ୍ୟ ଦିଅନ୍ତି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏକ ଐତିହାସିକ ଘଟଣା ଓ ପବିତ୍ର ଆତ୍ମାଙ୍କ ଚାଳନାରେ ବାଇବେଲର ଲେଖକମାନେ ଏହି ଆଶ୍ଚର୍ଯ୍ୟ ଘଟଣାର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ଦେଇଛନ୍ତି। ଦେହଧାରଣର ସରଳ ଅର୍ଥ ହେଲା ଈଶ୍ୱର ନିଜ ଉପରେ ମନୁଷ୍ୟ ଶରୀର ଧାରଣ କଲେ। ଈଶ୍ୱର କୁମାରୀ ମରିୟମଙ୍କ ଗର୍ଭରେ ପବିତ୍ରାତ୍ମାଙ୍କ ଶକ୍ତିରେ ଯୀଶୁଙ୍କଠାରେ ମନୁଷ୍ୟ ହେଲେ। ଈଶ୍ୱରତ୍ୱ ନିଜ ଉପରେ ମାନବତ୍ୱକୁ ଗ୍ରହଣ କଲେ। ଐତିହାସିକ ପୃଷ୍ଠଭୂମି ବିଶ୍ଳେଷଣ କଲେ ଜଣାଯାଏ ଉଭୟ ମରିୟମ ଓ ଜୋସେଫଙ୍କୁ ଈଶ୍ୱରଙ୍କ ଦୂତ ଯୀଶୁଙ୍କ ଆଶ୍ଚର୍ଯ୍ୟ ଜନ୍ମ ବିଷୟରେ ତାଙ୍କ ଜନ୍ମ ପୂର୍ବରୁ ଜଣାଇଥିଲେ। ଯୀଶୁ ନିଜେ ମଧ୍ୟ ଏ ବିଷୟରେ ସାକ୍ଷ୍ୟ ଦେଇଥିଲେ। ଯୀଶୁ ନିଜେ ସାକ୍ଷ୍ୟ ଦେଇଥିଲେ, ପିତା ଈଶ୍ୱର ତାଙ୍କର ବାପା, ପିତା ଈଶ୍ୱର ମଧ୍ୟ ସାକ୍ଷ୍ୟ ଦେଇଥିଲେ ପ୍ରଭୁ ଯୀଶୁ ତାଙ୍କର ପ୍ରିୟ ପୁତ୍ର। ପିତର ଜହନ ଓ ପାଉଲ ବାରମ୍ବାର ବିଭିନ୍ନ ଶାସ୍ତ୍ରାଂଶରେ ଖ୍ରୀଷ୍ଟଙ୍କ ଦେହଧାରଣ ବିଷୟରେ ସାକ୍ଷ୍ୟ ଦେଇଥିଲେ। ପିତର ପ୍ରଥମ ପିତର 1:18-20 ପଦରେ କହିଲେ, ସେ ଜଗତର ପତନ ପୂର୍ବରୁ ନିରୂପିତ ହୋଇ ତୁମ୍ଭମାନଙ୍କ ନିମନ୍ତେ ଶେଷ କାଳରେ ପ୍ରକାଶିତ ହୋଇଛନ୍ତି। ଜହନ ତାଙ୍କର 1:18 ଓ 2:7-10 ପଦରେ ଜହନ କହନ୍ତି, ଈଶ୍ୱର ଅର୍ଥାତ୍ ବାକ୍ୟ ଦେହବନ୍ତ ହେଲେ। ଯୀଶୁଖ୍ରୀଷ୍ଟ ଯେ ଦେହବନ୍ତ ହୋଇ ଆସିଛନ୍ତି, ଏହା ଯେକୌଣସି ଆତ୍ମା ସ୍ୱୀକାର କରେ ସେ ଈଶ୍ୱରଙ୍କଠାରୁ ଆଗତ, ଯେ ଅସ୍ୱୀକାର କରେ ସେ ଖ୍ରୀଷ୍ଟାରୀ। ପାଉଲ ପ୍ରଥମ ତିମଥି 3:16 ଈଶ୍ୱରପରାୟଣତାର ନିଗୁଢ ତତ୍ତ୍ୱର ପ୍ରଥମ ବାକ୍ୟରେ ପ୍ରକାଶ କରନ୍ତି, ସେ ଦେହବନ୍ତ ହୋଇ ପ୍ରକାଶିତ ହେଲେ। ଦେହବନ୍ତ ହେବାର କାରଣ ହେଲା ମନୁଷ୍ୟ ପାପ କଲା, ସେଥିପାଇଁ ସେ ମରିବ। ତେଣୁ ସେ ମୁକ୍ତ ହେବା ଆବଶ୍ୟକ, ଆଉ ମନୁଷ୍ୟ ଦ୍ୱାରା, ଯେହେତୁ ମନୁଷ୍ୟ ମନୁଷ୍ୟ ପାଇଁ ମରିବ। ମାତ୍ର ଆଦମ ବଂଶଧର କେହି ଏହା କରିବା ପାଇଁ ଯୋଗ୍ୟ ନଥିଲେ। ଏହାର କାରଣ ଥିଲା ସମସ୍ତେ ପାପରେ ଜନ୍ମ ହୋଇଥିଲେ। ତେବେ କେବଳ ଈଶ୍ୱର ମନୁଷ୍ୟକୁ ମୁକ୍ତି କରିପାରିବେ, ମାତ୍ର ଈଶ୍ୱର ଈଶ୍ୱର ହିସାବରେ ମନୁଷ୍ୟକୁ ମୁକ୍ତ କରିପାରିବେ ନାହିଁ, କେବଳ ମନୁଷ୍ୟ ହିସାବରେ କରିପାରିବେ। ତେଣୁ ଈଶ୍ୱର କୁମାରୀ ଜନ୍ମ ଦ୍ୱାରା ପାପଶୂନ୍ୟ ମନୁଷ୍ୟ ହେଲେ ମନୁଷ୍ୟକୁ ନିଜ ନିକଟକୁ ମୁକ୍ତ କରି ଫେରାଇ ନେବା ପାଇଁ। ଫିଲିପିୟ 2:6-8 ପଦରେ ପାଉଲ ଦେହଧାରଣର ନିୟମର 7 ପଦକ୍ଷେପ ଦେଇଛନ୍ତି। ଏହି ପଦକ୍ଷେପକୁ ସଂକ୍ଷେପରେ କୁହାଯିବ ଈଶ୍ୱରତ୍ୱ, ମାନବତ୍ୱ ଓ କୃଷାର୍ପଣ। ସେ ଆପଣାକୁ ଶୂନ୍ୟ କଲେ, ଅର୍ଥାତ୍ ସେ ପିତାଙ୍କ ସହିତ ଥିବା ତାଙ୍କର ମହିମା ଓ ଈଶ୍ୱରରୂପିତା ସମର୍ପଣ କରିଥିଲେ, ମାତ୍ର ଈଶ୍ୱରତ୍ୱ ନୁହେଁ। ମାତ୍ର ଈଶ୍ୱରତ୍ୱ ଅନ୍ୟ ସମସ୍ତ ଗୁଣ ଓ ଅଧିକାର କେବଳ ପିତାଙ୍କ ଅନୁମତିରେ ଓ ପିତାଙ୍କ ଇଚ୍ଛାନୁଯାୟୀ ବ୍ୟବହାର କରୁଥିଲେ। ପିତା ଯାହା ତାହାଙ୍କୁ କରିବା ପାଇଁ କହିବା ପାଇଁ କହୁଥିଲେ, ତାହା ସେ କରୁଥିଲେ ଓ କହୁଥିଲେ। ପିତା ଯାହା ଅଧିକାର ଦେଉଥିଲେ, ତାହା ସେ କରୁଥିଲେ, ଓ ସ୍ୱଇଚ୍ଛାରେ ପବିତ୍ରାତ୍ମାଙ୍କ ଅଭିଷେକ ଓ ସକ୍ଷମକାରୀ ଶକ୍ତି ଉପରେ ନିର୍ଭର କରୁଥିଲେ। ଏହା ସେ କରିଥିଲେ କେବଳ ମାନବର ଉଦ୍ଧାର ପାଇଁ, ଓ ପିତା ଏବଂ ପବିତ୍ରାତ୍ମାଙ୍କ ସହ ଐକ୍ୟତା ରକ୍ଷା କରିବା ପାଇଁ। ଦେହଧାରଣର କେତେକ ଉଦ୍ଦେଶ୍ୟ ଆମେ ଅନୁଧ୍ୟାନ କରିବା। ପ୍ରଥମରେ, ପିତୃପୁରୁଷଙ୍କ ନିକଟରେ ପରିତ୍ରାଣ ପାଇଁ କରାଯାଇଥିବା ପ୍ରତିଜ୍ଞାକୁ ସୁନିଶ୍ଚିତ କରିବା ପାଇଁ। ପିତା ଈଶ୍ୱର ଆଦମ, ନୋହ, ଅବ୍ରାହମ, ଇସାହାକ ଓ ଜାକୁବଙ୍କ ସହ ଯେଉଁ ପ୍ରତିଜ୍ଞାର ନିୟମ କରିଥିଲେ, ତାହା ପୂରଣ କରିବା ପାଇଁ। ଏହି ପ୍ରତିଜ୍ଞା ଇସ୍ରାଏଲ ଓ ଅଣ ଇସ୍ରାଏଲ ଉଭୟଙ୍କ ପାଇଁ ହୋଇଥିଲା। ନାରୀର ସନ୍ତାନ ସର୍ପର ମସ୍ତକକୁ ଆଘାତ କରିବ। ଦ୍ୱିତୀୟରେ, ବ୍ୟବସ୍ଥା, ଗୀତ ଓ ଭାଓବାଦୀଙ୍କ ଭାବବାଣୀ ସଫଳ କରିବା ନିମନ୍ତେ ଖ୍ରୀଷ୍ଟ ଦେହଧାରଣ କରି ଯୀଶୁ ନାମରେ ଅଭିହିତ ହୋଇଥିଲେ। ବ୍ୟବସ୍ଥା, ଗୀତ ଓ ଭାଓବାଣୀ ଖ୍ରୀଷ୍ଟଙ୍କ ଆଗମନକୁ ଦର୍ଶାଇଥିଲେ। ଯୀଶୁ କହିଲେ, ମଶାଙ୍କ ବ୍ୟବସ୍ଥା ଏବଂ ଭାଓବାଦୀମାନଙ୍କ ଓ ଗୀତସଙ୍ଗୀତା ଧର୍ମଶାସ୍ତ୍ରରେ ମୋ ବିଷୟରେ ଯାହା ଯାହା ଲେଖା ଅଛି, ସେହିସବୁ ସଫଳ ହେବା ଆବଶ୍ୟକ। ପ୍ରଭୁ ଯୀଶୁ ଦେହଧାରଣ କରିଥିଲେ ଆମକୁ ପିତା ଈଶ୍ୱରଙ୍କ ଏକ ସମ୍ପୂର୍ଣ୍ଣ ପ୍ରକାଶ ଦେବା ପାଇଁ। ଜହନ 1:18 ଲେଖାଯାଏ, କେହି କେବେ ଈଶ୍ୱରଙ୍କୁ ଦେଖିନାହିଁ, ପିତାଙ୍କ କଳସ୍ଥିତ ଅଦିତ୍ୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ। ସେ ଆମକୁ ଈଶ୍ୱରଙ୍କ ପ୍ରେମ ଦେଖାଇଲେ, ଓ ସେ ଆମକୁ ଈଶ୍ୱରଙ୍କ ଶକ୍ତି ଦେଖାଇଲେ। ପ୍ରଭୁ ଯୀଶୁ ଦେହଧାରଣ କଲେ ଶୈତାନ ଅର୍ଥାତ୍ ଦିଆବଳ ଓ ତାର ରାଜ୍ୟର କାର୍ଯ୍ୟକୁ ବିନାଶ କରିବା ନିମନ୍ତେ। ପ୍ରଥମ ଜହନ 3:8 ସାଧୁ ଜହନ ପ୍ରକାଶ କରନ୍ତି, ଶୈତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ହିଁ ଈଶ୍ୱରଙ୍କ ପୁତ୍ର ପ୍ରକାଶିତ ହେଲେ। ଏକ ସମ୍ପୂର୍ଣ୍ଣ ପାପରହିତ ମାନବ ଜୀବନ କାଟିବା ପାଇଁ ସେ ଦେହଧାରଣ କରିଥିଲେ। ତାଙ୍କଠାରେ ପତିତ ମାନବୀୟ ଶାରୀରିକ ସ୍ୱଭାବ ନଥିଲା। ସେ ସେଥିପାଇଁ ଆମ ପାଇଁ ସିଦ୍ଧ ମାନବ ଜୀବନର ଆଦର୍ଶ। ନିଜକୁ ଉତ୍ସର୍ଗ କରି ପାପ ଦୂର କରିବା ପାଇଁ ବା ପାପର ମୂଲ୍ୟ ଦେବା ପାଇଁ ପ୍ରଭୁ ଯୀଶୁ ଦେହଧାରଣ କରିଥିଲେ। ଦ୍ୱିତୀୟ କରନ୍ଥୀୟ 5:21 ସାଧୁ ପାଉଲ ପ୍ରକାଶ କରନ୍ତି, ଯାହାଙ୍କଠାରେ ପାପର ଲେଶମାତ୍ର ନଥିଲା, ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ ଧାର୍ମିକତା ସ୍ୱରୂପ ହେଉ। ନୂତନ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ, ଆମକୁ ଅନନ୍ତ ଜୀବନ ଦେବା ପାଇଁ, ଈଶ୍ୱରଙ୍କ ପରିବାରରେ ଆମକୁ ନୂତନ ଜନ୍ମ ଦେବା ପାଇଁ, ପିତା ଈଶ୍ୱରଙ୍କ ସହ ଆମ ସହଭାଗିତା ପୁନଃସ୍ଥାପନ କରିବା ପାଇଁ ପ୍ରଭୁ ଯୀଶୁ ଦେହ ଧାରଣ କରିଥିଲେ। ମୌଳିକ ଭାବେ ପୁରାତନ ନିୟମରେ ଚାରୋଟି ଦାୟିତ୍ୱ ଖ୍ରୀଷ୍ଟଙ୍କ ବିଷୟରେ ଛାୟା ସ୍ୱରୂପେ ପ୍ରକାଶିତ ହୋଇଥିଲା ଓ ସେଗୁଡ଼ିକ ଖ୍ରୀଷ୍ଟ ଯୀଶୁଙ୍କ ନାମରେ ଦେହଧାରଣ କଲା ପରେ ସଫଳ ହେଲା। ସେଗୁଡ଼ିକ ହେଲା ବିଚାରକର୍ତ୍ତା, ଭାବବାଦୀ, ଯାଜକ ଓ ରାଜା। ପୁରାତନ ନିୟମରେ ବିଚାରକର୍ତ୍ତାମାନେ ଈଶ୍ୱରଙ୍କ ଲୋକ, ଇସ୍ରାଏଲର ଉଦ୍ଧାରକର୍ତ୍ତା ଓ ପରିତ୍ରାଣକର୍ତ୍ତା ଥିଲେ। ବିଚାରକର୍ତ୍ତା, ଉଦ୍ଧାରକର୍ତ୍ତା ଓ ପରିତ୍ରାଣକର୍ତ୍ତା ରୂପେ ପ୍ରତ୍ୟେକ ବିଚାରକର୍ତ୍ତା ଖ୍ରୀଷ୍ଟଙ୍କ ପ୍ରତିରୂପ ଓ ଛାୟା ସ୍ୱରୂପେ ଥିଲେ। ବିଚାରକର୍ତ୍ତା ହିସାବରେ ପ୍ରଭୁ ଯୀଶୁ ପାପରେ ଉତ୍ପୀଡ଼ିତ ଲୋକମାନଙ୍କୁ ଉଦ୍ଧାର କରି ପିତାଙ୍କ ସହିତ ସମ୍ମିଳିତ କରିଥିଲେ। ଭାବବାଦୀ ହିସାବରେ ସେ ପିତାଙ୍କର ମୁଖପାତ୍ର ଥିଲେ। ଯାଜକ ହିସାବରେ ମନୁଷ୍ୟମାନଙ୍କ ତରଫରୁ ଈଶ୍ୱରଙ୍କ ନିକଟରେ ପ୍ରତିନିଧିତ୍ୱ କରିଥିଲେ। ମହାଯାଜକ ହିସାବରେ ନିଜକୁ ଓ ମଣିଷମାନଙ୍କୁ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କରିଥିଲେ। ସେ ଲୋକମାନଙ୍କ ତରଫରୁ ଓକିଲାତି କରୁଛନ୍ତି। ଦେହଧାରଣର ଅନ୍ତିମ ଉଦ୍ଦେଶ୍ୟ ହେଲା ଦ୍ୱିତୀୟ ଆଗମନ ବେଳେ ଉଦ୍ଧାରକାରୀ ଯୋଜନାକୁ ସଫଳ କରିବା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଆପଣଙ୍କ ସହବର୍ତ୍ତୀ ହେଉ।
ପ୍ରଭୁ ଯୀଶୁ ତୁମୁ ତୁସତଳେ ମୁଜେ ଦିନ ପାପି ଶରଣ ନେଉଛି। ପ୍ରଭୁ ଯୀଶୁ ତୁମୁ ତୁସତଳେ ମୁଜେ ଦିନ ପାପି ଶରଣ ନେଉଛି। ଭ୍ରାନ୍ତି ପଥେ ବୁଲି ବୁଲି ସେ ସେ ଶୁଣିଲି ଡାକୁଛ ତୁମି ଶାନ୍ତ ମୃଦୁ ଭାଷେ। ଦେଖିଲି କୃଷେ ତୁମ କିଅ ତୁଲ୍ୟ ପ୍ରେମ, ଦେଖିଲି କୃଷେ ତୁମ କିଅ ତୁଲ୍ୟ ପ୍ରେମ। ରୁଧିର ଝରଣା ସମ ମୋ ଲାଗି ଝରୁଛି ପ୍ରଭୁ ଯୀଶୁ ତୁମୁ ତୁସତଳେ ମୁଜେ ଦିନ ପାପି ଶରଣ ନେଉଛି। ପ୍ରଭୁ ଯୀଶୁ ତୁମୁ ତୁସତଳେ ମୁଜେ ଦିନ ପାପି
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ରେ ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।